କିଛି କଥା ଲାଗୁଥିଲା ଗପ ଏବେ ବୁଝିଗଲି ଧୋକା ଥିଲା ବୋଲି ଏକା ଚାଲିବି
ପାଇବାକୁ ଆସିବା।